ହ୍ୟାଲୋ ନମସ୍କାର, ମୁଁ ବାରବୁଜା ବସ୍ତିରୁ କହୁଛି, 63 ନମ୍ବର ୱାର୍ଡ। ଆଉ ମମତା କହିଲି, ମମତା ଭାଣ୍ଟି। ଆଉ ଆଗରୁ ଯୋଉ କାମ ଗୁଡାକ ଏମିତି ହେଇଥିଲା, ଏବେ ଖାଲି ଦବୁଛି, କୁଳେ କୁଳେ ଜାଗାରେ ପାଣି ଜମିକି ରହୁଛି। ଆଉ ରାସ୍ତାର ଟିକେ ଇଏ ନାହିଁ, ଆଉ କ୍ଲିୟର ଭାବରେ ନାହିଁ। ଏପଟେ ସେପଟେ ଯୋଉ ହେଲେ ଲୋକ ଯିଏ କଣ୍ଟ୍ରାକ୍ଟ ନେଇଛି, ସେ ଭଲ କାମ କରୁନି। ଆମର ସବୁ ଏମିତି ଖାଲ ଦୀପ ନାଟ ହେଇଛି, ଖାଲି ସବୁ ଦବି ଦବି ଯାଉଛି। ଆଜ୍ଞା, ଟିକେ ବ୍ୟବସ୍ଥା କଲେ ଟିକେ ଭଲ ହୁଅନ୍ତା ଆଉ।